ଦ୍ୱିତୀୟ ବିବରଣ 15 ପର୍ବ। ପ୍ରତି 7 ବର୍ଷର ଶେଷରେ ତୁମେ ଋଣ କ୍ଷମା କରିବ। ଋଣ କ୍ଷମାର ବ୍ୟବସ୍ଥା ଏହି ଯେ ପ୍ରତ୍ୟେକ ମହାଜନ ଆପଣା ପ୍ରତିବାସୀ କି ଯେଉଁ ଋଣ ଦେଇଥାଏ ତାହା ସେ କ୍ଷମା କରିବ। ସେ ଆପଣା ପ୍ରତିବାସୀ ଓ ଆପଣା ଭାଇଠାରୁ ଋଣ ଆଦାୟ କରିବ ନାହିଁ, କାରଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଋଣ କ୍ଷମାର ଘୋଷଣା ହୋଇଅଛି। ତୁମେ ବିଦେଶୀଠାରୁ ତାହା ଆଦାୟ କରିପାରିବ, ମାତ୍ର ତୁମ୍ଭ ଭାଇଠାରେ ତୁମ୍ଭର ଯାହା କିଛି ଅଛି ତୁମର ହସ୍ତ ତାହା କ୍ଷମା କରିବ। ତଥାପି ତୁମ୍ଭ ମଧ୍ୟରେ କେହି ଦରିଦ୍ର ହେବ ନାହିଁ, କାରଣ ଆଜି ମୁଁ ତୁମକୁ ଯେ ସମସ୍ତ ଆଜ୍ଞା ମନୋଯୋଗ କରି ପାଳିବାକୁ ଆଜ୍ଞା ଦେଉଅଛି, ଯେବେ ତୁମେ କେବଳ ସଦାପ୍ରଭୁ ତୁମ ପରମେଶ୍ୱରଙ୍କର ରବରେ ଯତ୍ନପୂର୍ବକ ଅବଦାନ କରିବ, ତେବେ ସଦାପ୍ରଭୁ ତୁମ ପରମେଶ୍ୱର ତୁମର ଅଧିକାରାର୍ଥେ ଯେଉଁ ଦେଶ ଦେଇଅଛନ୍ତି ତୈରେ ସଦାପ୍ରଭୁ ନିଶ୍ଚୟ ତୁମକୁ ଆଶୀର୍ବାଦ କରିବେ। ପୁଣି ତୁମେ ଅନେକ ଗୋଷ୍ଠୀ ଲୋକମାନଙ୍କୁ ଋଣ ଦେବ, ମାତ୍ର ତୁମେ ଋଣ କରିବ ନାହିଁ। ଆଉ ତୁମେ ଅନ୍ୟ ଗୋଷ୍ଠୀ ଲୋକମାନଙ୍କ ଉପରେ କର୍ତ୍ତୃତ୍ୱ କରିବ, ମାତ୍ର ସେମାନେ ତୁମ୍ଭ ଉପରେ କର୍ତ୍ତୃତ୍ୱ କରିବେ ନାହିଁ, କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ ପ୍ରତି ଆପଣା ପ୍ରତିଜ୍ଞାନୁସାରେ ତୁମକୁ ଆଶୀର୍ବାଦ କରିବେ। ସଦାପ୍ରଭୁ ତୁମ ପରମେଶ୍ୱର ତୁମକୁ ଯେଉଁ ଦେଶ ଦେବେ, ତୁମ୍ଭର ସେହି ଦେଶସ୍ଥିତ କୌଣସି ନଗର ଦ୍ୱାରରେ ଯେବେ ତୁମ ଭାଇମାନଙ୍କ ମଧ୍ୟରେ କେହି ଦରିଦ୍ର ଥାଏ, ତେବେ ତୁମ୍ଭେ ଆପଣା ହୃଦୟ କଠିନ କରିବ ନାହିଁ, କିଏ ବା ଆପଣା ଦରିଦ୍ର ଭାଇ ପ୍ରତି ଆପଣା ହସ୍ତ ରୁଦ୍ଧ କରିବ ନାହିଁ, ମାତ୍ର ତୁମେ ତାହା ପ୍ରତି ନିଶ୍ଚୟ ଆପଣା ହସ୍ତ ମୁକ୍ତ କରିବ। ପୁଣି ଯାହା ସେ ଚାହେଁ ତାହାର ପ୍ରୟୋଜନାନୁସାରେ ତୁମେ ତାହା ଯଥେଷ୍ଟ ରୂପେ ତାହାକୁ ନିଶ୍ଚୟ ଋଣ ଦେବ। ସପ୍ତମ ବର୍ଷ ଋଣ କ୍ଷମାର ବର୍ଷ ନିକଟବର୍ତ୍ତୀ, ଏହା କହି ଯେପରି ତୁମ ହୃଦୟରେ ପାପଧମ ଚିନ୍ତା ନ ହୁଏ ଓ ତୁମ ଦରିଦ୍ର ଭାଇ ପ୍ରତି ତୁମର କୁଦୃଷ୍ଟି ହେବା ହେତୁରୁ ତୁମେ ତାହାକୁ କିଛି ନ ଦିଅ, ଏ ବିଷୟରେ ସାବଧାନ ହୁଅ, କାରଣ ସେ ତୁମ୍ଭ ପ୍ରତିକୂଳରେ ସଦାପ୍ରଭୁଙ୍କୁ ଡାକ ପକାଇଲେ ତୁମର ପାପ ହେବ, ତୁମେ ତାହାକୁ ଅବଶ୍ୟ ଦେବ, ପୁଣି ତାହାକୁ ଦେବାବେଳେ ତୁମର ହୃଦୟ ଦୁଃଖିତ ହେବ ନାହିଁ, କାରଣ ସେହି କର୍ମ ହେତୁରୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମର ସମସ୍ତ କର୍ମରେ ତୁମ୍ଭେ ଯେ ଯେ ବିଷୟରେ ହାତ ଦିଅ ସେସବୁରେ ତୁମକୁ ଆଶୀର୍ବାଦ କରିବେ, କାରଣ ଦେଶର ଦରିଦ୍ରମାନେ କେବେହେଁ ଲୋପ ପାଇବେ ନାହିଁ। ଏ ନିମନ୍ତେ ମୁଁ ତୁମକୁ ଆଜ୍ଞା ଦେଇ କହୁଅଛି, ତୁମେ ନିଶ୍ଚୟ ଆପଣା ଦେଶସ୍ଥ ଭାଇ ପ୍ରତି, ଆପଣା ଦୁଃଖୀ ପ୍ରତି ଓ ଆପଣା ଦୀନହୀନ ପ୍ରତି ଆପଣା ହସ୍ତ ମୁକ୍ତ କରିବ। ଯେବେ ତୁମ୍ଭ ଭାଇ କୌଣସି ଏବ୍ରିୟ ପୁରୁଷ କି ଏବ୍ରିୟା ସ୍ତ୍ରୀ ତୁମ ନିକଟରେ ବିକାଯାଏ, 6 ବର୍ଷ ତୁମର ସେବା କରେ, ତେବେ ସପ୍ତମ ବର୍ଷରେ ତୁମେ ତାହାକୁ ମୁକ୍ତ କରି ଆପଣା ନିକଟରୁ ବିଦାୟ କରିବ। ମାତ୍ର ତୁମେ ତାହାକୁ ମୁକ୍ତ କରି ଆପଣା ନିକଟରୁ ବିଦାୟ କରିବା ବେଳେ ଖାଲି ହାତରେ ଯିବାକୁ ଦେବ ନାହିଁ। ତୁମେ ଆପଣା ପଲରୁ, ଆପଣା ଖଳାରୁ ଓ ଆପଣା ଦ୍ରାକ୍ଷା ଯନ୍ତ୍ରରୁ ତାହାକୁ ଉଦାର ଭାବେ ଯଥେଷ୍ଟ ଦାନ ଦେବ। ସଦାପ୍ରଭୁ ତୁମ ପରମେଶ୍ୱର ତୁମକୁ ଆଶୀର୍ବାଦ କରିବା ଅନୁସାରେ ତାହାକୁ ଦାନ କରିବ। ତୁମେ ସ୍ମରଣ କରିବ ଯେ ତୁମେ ମିଶର ଦେଶରେ ବନ୍ଧା ଦାସ ହୋଇଥିଲ, ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମକୁ ମୁକ୍ତ କଲେ। ଏ ନିମନ୍ତେ ମୁଁ ଆଜି ତୁମକୁ ଏ ଆଜ୍ଞା ଦେଉଅଛି, ମାତ୍ର ତୁମ୍ଭ ନିକଟରେ ସୁଖରେ ରହିବାରୁ ସେ ଯେବେ ତୁମ୍ଭକୁ ଓ ତୁମ୍ଭ ପରିବାରକୁ ସ୍ନେହ କରି କହେ, ମୁଁ ତୁମକୁ ଛାଡ଼ିଯିବି ନାହିଁ, ତୁମ୍ଭେ ଏକ ବିନ୍ଧଣୀ ନେଇ କବାଟରେ ତାହାର କର୍ଣ୍ଣ ବିନ୍ଧିବ, ତୟରେ ସେ ସଦାସର୍ବଦା ତୁମର ଦାସ ହୋଇ ରହିବ, ପୁଣି ତୁମ୍ଭେ ଆପଣା ଦାସୀ ପ୍ରତି ମଧ୍ୟ ତଦ୍ରୁପ କରିବ। ତୁମେ ତାହାକୁ ମୁକ୍ତ କରି ବିଦାୟ କରିବା ବେଳେ ଏହା ତୁମ୍ଭ ଦୃଷ୍ଟିରେ କଠିନ ବୋଧ ନ ହେଉ, କାରଣ ସେ 6 ବର୍ଷ ପର୍ଯ୍ୟନ୍ତ ଏକ ବେତନଜୀବୀର 2 ଗୁଣ ବେତନର ଦାସ୍ୟକର୍ମ କରିଅଛି, ତୟରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମର ସକଳ କାର୍ଯ୍ୟରେ ତୁମକୁ ଆଶୀର୍ବାଦ କରିବେ। ତୁମ୍ଭେ ଆପଣା ଗୋରୁପଲରୁ ଓ ମେଷପଲରୁ ଉତ୍ପନ୍ନ ସମସ୍ତ ପ୍ରଥମଜାତ ପୁଂ ପଶୁକୁ ସଦାପ୍ରଭୁ ତୁମ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପବିତ୍ର କରିବ। ତୁମେ ଆପଣା ଗୋରୁର ପ୍ରଥମଜାତ ଦ୍ୱାରା କୌଣସି କର୍ମ କରିବ ନାହିଁ, କିମ୍ବା ଆପଣା ମେଷପଲର ପ୍ରଥମଜାତର ଲୋମ ଛେଦ କରିବ ନାହିଁ। ସଦାପ୍ରଭୁ ଯେଉଁ ସ୍ଥାନ ମନୋନୀତ କରିବେ ସେହି ସ୍ଥାନରେ ତୁମ୍ଭେ ଓ ତୁମ୍ଭ ପରିବାର ପ୍ରତି ପ୍ରତିବର୍ଷ ସଦାପ୍ରଭୁ ତୁମ ପରମେଶ୍ୱରଙ୍କ ସମ୍ମୁଖରେ ଭୋଜନ କରିବ। ଯେବେ ତହିଁରେ କୌଣସି ଖୁଣ ଥାଏ, ଯେବେ ଛୋଟା କି ଅନ୍ଧ କି ଅନ୍ୟ କୌଣସି ପ୍ରକାର ମନ୍ଦ ଖୁଣଯୁକ୍ତ ହୋଇଥାଏ, ତେବେ ତୁମେ ତାହାକୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ତାହାକୁ ବଳିଦାନ କରିବ ନାହିଁ। ତୁମେ ଆପଣା ନଗର ଦ୍ୱାରା ମଧ୍ୟରେ ତାହା ଭୋଜନ କରିବ। ଶୁଚି କି ଅଶୁଚି ଲୋକ ସମାନ ରୂପେ କୃଷ୍ଣସାର ଓ ହରିଣ ମାଂସତୁଲ୍ୟ ତାହା ଭୋଜନ କରିବେ, କେବଳ ତୁମ୍ଭେ ତାହାର ରକ୍ତ ଭୋଜନ କରିବ ନାହିଁ, ତୁମେ ଜଳ ପରି ତାହା ଭୂମିରେ ଢାଳିଦେବ।